देवाय नमो भगवते वासुदेवाय श्रीमद्भागवतम अष्टम स्कंध प्रथम अध्याय श्लोक 16 कमियमानं निरंकृतं बुद्धं तमियमानं निरहंकृतं बुद्धं निराशीशं पूर्णं अनन्यचोदितं निराशीशं पूर्णं अनन्यचोदितं नृं शिखयन्तं निजवत्मसंस्थितम् नृं शिखयन्तं निजवत्मसंस्थितम् प्रभुं प्रपद्ये अखिल धर्मभावना प्रभुं प्रपद्ये अखिल धर्मभावना तमीयमानं निरंकृतं बुद्धं निराशीशं पूर्णं अनन्यचोदितं नृं शिखयन्तं निजवत्मसंस्थितं प्रभुं प्रपद्ये अखिल धर्मभावनम् तमीयमानं निरंकृतं बुद्धं निराशीशं पूर्णं अनन्यचोदितं नृं शिखयन्तं निजवत्मसंस्थितं प्रभुं प्रपद्ये अखिल धर्मभावनम् तमीयमानं निरंकृतं बुद्धं निराशीशं पूर्णं अनन्यचोदितं नृं शिखयन्तं निजवत्मसंस्थितं प्रभुं प्रपद्ये अखिल धर्मभावनम् शब्दान्वाद तम श्री परमेश्वर भगवान को यमान जे आम मंगल कर्म करती निरंकृतम जे बंधन किंवा लाभवासन रहित बुद्धम जे पूर्णरूपे ज्ञानवान निराशीशम जे तंकर कर्मफल भोगवासना रहित पूर्णम पूर्ण अन्य अन्य द्वारा चोदितम अनुप्राणित नृं समग्र मानव समाज शिक्षातम शिक्षा देवाप निज आत्म तांकर निज मार्ग संस्थित प्रतिष्ठा करने प्रभु भगवान को प्रपद्ये आम समस्त को शरणागत होगा अनुरोध करू अखिल धर्म भावना जे मनुष्य समस्त धर्म प्रभु शुक्रवाद भगवान श्रीकृष्ण ठीक जने साधारण मनुष्य पर आचरण कले केतले से कर्मफल भोग करने को इच्छा करती ना से पूर्ण ज्ञानमय समस्त जड़वासन मुक्त अच्युत एवं संपूर्ण रूपे स्वतंत्र मानव समाज परम शिक्षक रूपे से मार्ग शिक्षा दिखती यहपर भाव से प्रकृत धर्म पंथा प्रवर्तन करती आम समस्त द्वारा प्रदर्शित से पंथ पंथा अनुसरण करने को अनुरोध करुचु शिल्प उपाध्याय कह कृष्ण भावनामृत आंदोलन सार मर्म अटे आम समस्त मानव समाज को केवल भगवद गीतार शिक्षक ଶ୍ରୀକୃଷ୍ଣଙ୍କର ପଦାଙ୍କ ଅନୁସରଣ କରିବାକୁ ଅନୁରୋଧ କରୁଛୁ। ଭଗବତ ଗୀତାର ଯଥାଯଥ ଉପଦେଶ ଅନୁସରଣ କରନ୍ତୁ ଏବଂ ଆପଣଙ୍କର ଜୀବନକୁ ସାର୍ଥକ କରନ୍ତୁ। ଏହା ହିଁ କୃଷ୍ଣ ଭାବନାମୃତ ଆନ୍ଦୋଳନର ସାର କଥା। କୃଷ୍ଣ ଭାବନାମୃତ ଆନ୍ଦୋଳନର ଉଦ୍ୟୋକ୍ତାମାନେ ସମସ୍ତଙ୍କୁ ଶିକ୍ଷା ଦେଉଛନ୍ତି କିପରି ଶ୍ରୀରାମଚନ୍ଦ୍ରଙ୍କୁ ଅନୁସରଣ କରିବାକୁ ହୁଏ, କିପରି ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଅନୁସରଣ କରିବାକୁ ହୁଏ ଏବଂ କିପରି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଅନୁସରଣ କରିବାକୁ ହୁଏ। ଏହି ଜଡ଼ଜଗତରେ ରାଷ୍ଟ୍ର ପାଇଁ କିମ୍ବା ସତ୍ ସରକାର ଗଠନ ପାଇଁ ନେତାଙ୍କର ପ୍ରୟୋଜନ ଅଛି। ଶ୍ରୀରାମଚନ୍ଦ୍ର ସ୍ୱୟଂ ଆଚରଣ କରି ଶିକ୍ଷା ଦେଇଛନ୍ତି କିପରି ସମଗ୍ର ମାନବ ସମାଜର ମଙ୍ଗଳ ପାଇଁ ଜୀବନଯାପନ କରିବାକୁ ହେବ। ସେ ରାବଣ ପରି ରାକ୍ଷସ ସହିତ ଯୁଦ୍ଧ କରିଛନ୍ତି, ସେ ତାଙ୍କ ପିତାଙ୍କ ଆଦେଶ ପାଳନ କରିଛନ୍ତି ଏବଂ ସେ ସୀତାଦେବୀଙ୍କର ଆଦର୍ଶ ପତି ରୂପେ ସାରା ଜଗତ ନିକଟରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରତିଷ୍ଠା କରିଯାଇଛନ୍ତି। ଏହିପରି ଭାବରେ ଜଣେ ଆଦର୍ଶ ରାଜା ରୂପେ ଶ୍ରୀରାମଚନ୍ଦ୍ରଙ୍କ ତୁଳନା ନାହିଁ। ମନୁଷ୍ୟ ଆଜି ମଧ୍ୟ ରାମରାଜ୍ୟ ଚାହୁଁଛି, ସେହିପରି ପରମେଶ୍ୱର ଭଗବାନ ହୋଇ ମଧ୍ୟ ଶ୍ରୀକୃଷ୍ଣ ତାଙ୍କର ଶିଷ୍ୟ ଏବଂ ଭକ୍ତ ଅର୍ଜୁନଙ୍କୁ ଶିକ୍ଷା ଦେଇଛନ୍ତି କିପରି ଜୀବନଯାପନ କଲେ ଶେଷରେ ଭଗବତ ଧାମକୁ ଫେରିଯାଇ ହେବ। ଭକ୍ତା ଦେହଙ୍କ ପୁନର୍ଜନ୍ମ ନୈତି ମହାମତି ସୁଅର୍ଜୁନ। ତାଙ୍କର ସମସ୍ତ ରାଜନୈତିକ, ଅର୍ଥନୈତିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ଦାର୍ଶନିକ ଶିକ୍ଷା ଭଗବତ ଗୀତାରେ ମିଳେ। ମନୁଷ୍ୟଙ୍କର କର୍ତ୍ତବ୍ୟ କେବଳ ନିଷ୍ଠା ସହକାରେ ତାଙ୍କର ଅନୁସରଣ କରିବା। ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ମଧ୍ୟ ପରମେଶ୍ୱର ଭଗବାନ ଆସିଥିଲେ ନିଜେ ଆଚରଣ କରି ଶୁଦ୍ଧ ଭକ୍ତିପନ୍ଥା ଶିକ୍ଷା ଦେବା ପାଇଁ। ଏହିପରି ଭାବରେ ଆମ ଜୀବନକୁ ସାର୍ଥକ କରିବା ପାଇଁ ଭଗବାନ ଭିନ୍ନ ଭିନ୍ନ ଭାବରେ ଆମକୁ ଶିକ୍ଷା ଦେଉଛନ୍ତି ଏବଂ ତାଙ୍କୁ ଅନୁସରଣ କରିବା ପାଇଁ ସ୍ୱୟଂଭୁ ମନୁ ଆମମାନଙ୍କୁ ଅନୁରୋଧ କରୁଛନ୍ତି। ସ୍ୱୟଂଭୁ ମନୁ ମାନବ ସମାଜର ନେତା ଓ ମାନବ ସମାଜକୁ ପରିଚାଳିତ କରିବା ପାଇଁ ସେ ମନୁ ସଂଗୀତ ନାମକ ଏକ ଗ୍ରନ୍ଥ ପ୍ରଦାନ କରିଛନ୍ତି। ଏଠାରେ ସେ ଆମକୁ ନିର୍ଦ୍ଦେଶ ଦେଉଛନ୍ତି ଭଗବାନଙ୍କ ବିଭିନ୍ନ ଅବତାରମାନଙ୍କୁ ଅନୁସରଣ କରିବା ପାଇଁ। ଏହି ସମସ୍ତ ଅବତାରମାନଙ୍କର ବର୍ଣ୍ଣନା ବୈଦିକ ଶାସ୍ତ୍ରରେ ରହିଛି ଏବଂ ଶ୍ରୀ ଜୟଦେବ ଗୋସ୍ୱାମୀ ସଂକ୍ଷେପରେ ଭଗବାନଙ୍କର 10 ପ୍ରଧାନ ଅବତାରର ବର୍ଣ୍ଣନା କରିଛନ୍ତି। କେଶବ ଧ୍ରୁବତ ମୀନ ଶରୀର ଜୟ ଜଗଦୀଶ ହରି, କେଶବ ଧ୍ରୁବତ ନରହରି ରୂପ ଜୟ ଜଗଦୀଶ ହରି, କେଶବ ଧ୍ରୁବତ ବୁଦ୍ଧ ଶରୀର ଜୟ ଜଗଦୀଶ ହରି ଇତ୍ୟାଦି। ସ୍ୱୟଂଭୂମାନ ଆମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଗବାନଙ୍କର ଅବତାରମାନଙ୍କର ବିଶେଷ କରି ଭଗବତ ଗୀତା ଯଥାଯଥ ଗ୍ରନ୍ଥରେ କଥିତ ଶ୍ରୀକୃଷ୍ଣଙ୍କର ଉପଦେଶ ଅନୁସରଣ କରିବାକୁ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶିତ ଭକ୍ତିମାର୍ଗ ମହିମା ବର୍ଣ୍ଣନା କରି ଏବଂ ତାଙ୍କର କାର୍ଯ୍ୟକଳାପ ବର୍ଣ୍ଣନା କରି ଶ୍ରୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତୁମେକଂ ପୁରୁଷା ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପାମ୍ବୁଜା ତମହଂ ପ୍ରପଦ୍ୟେ। ଅର୍ଥାତ୍ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଯିଏ ତାଙ୍କର ନିଜ ଭକ୍ତି ରୂପ ବୈରାଗ୍ୟ ବିଦ୍ୟା ଶିକ୍ଷା ଦେବା ପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଆବିର୍ଭୂତ ହୋଇଛନ୍ତି, ଆମେ ତାଙ୍କର ଶରଣାଗତ ହେଉଛୁ। ସେ କୃପା ସମୁଦ୍ର ତେଣୁ ସେ ଅବତୀର୍ଣ୍ଣ ହୋଇଛନ୍ତି, ଆମେ ତାଙ୍କର ଶ୍ରୀପାଦ ପଦ୍ମରେ ଶରଣାଗତ ହେଉଛୁ। ଚୈତନ୍ୟ ଚନ୍ଦ୍ରଧର ନାଟକରେ କୁହାଯାଇଛି କଥା। ଏହି କଳିଯୁଗରେ ମନୁଷ୍ୟ ଭଗବାନଙ୍କର ଉପଦେଶ ଅନୁସରଣ କରିପାରିବେ ନାହିଁ, ତେଣୁ କିପରି କୃଷ୍ଣ ଭକ୍ତ ହେବାକୁ ହୁଏ ତାହା ଶିକ୍ଷା ଦେବା ପାଇଁ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପେ ଭଗବାନ ସ୍ୱୟଂ ଅବତୀର୍ଣ୍ଣ ହୋଇଛନ୍ତି। କଳିଯୁଗରେ ଅଲପତ୍ୟ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସମସ୍ତଙ୍କୁ ତାଙ୍କର ପଦାଙ୍କ ଅନୁସରଣ କରି ଗୁରୁ ହେବା ପାଇଁ ଉପଦେଶ ଦେଇଛନ୍ତି। ଯାହାର ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଁ ତାର ଏହି ଦେଶ। ଭଗବତ ଗୀତା ଏବଂ ଶ୍ରୀମଦ ଭାଗବତମରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେଇଛନ୍ତି ସେହି ଉପଦେଶ ଦ୍ୱାରା ସମସ୍ତଙ୍କୁ ଅନୁପ୍ରାଣିତ କରି ଗୁରୁ ଭୂମିକା ଗ୍ରହଣ ପୂର୍ବକ ଏହି ଭୂଖଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କର। ଚୈତନ୍ୟ ଚରିତ୍ରାମୃତ ମଧ୍ୟ ଲୀଳା 7:28 କୁହାଯାଇଛି କଥା। ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଏକ ଉଦ୍ଦେଶ୍ୟ ତାହା ହେଉଛି କିପରି ଭଗବାନଙ୍କର ଉପଦେଶ ଅନୁସରଣ କରିବା ଫଳରେ ମାନବ ସମାଜରେ ସୁଖୀ ହେବା ସମ୍ଭବପର ହୁଏ। ତେଣୁ ଇଏ ହେଉଛି ଅନ୍ତିମ ସ୍ତୋତ୍ର ଉପଦେଶର, ଯାହାକୁ ମନ ପାଠ କରୁଥିଲେ, ଜପ କରୁଥିଲେ। ଏହି ଶ୍ଳୋକରେ କୁହାହେଉଛି ଯେ କିଭଳି ଭଗବାନଙ୍କର ପନ୍ଥା ଅନୁସରଣ କରିବା ପାଇଁ ଭଗବାନ ଆସନ୍ତି। ବିଭିନ୍ନ ସମୟରେ ପ୍ରତି ଯୁଗରେ ଭଗବାନ ଆସନ୍ତି। ପରିତ୍ରାଣ ସାଧୁନା, ସାଧୁମାନଙ୍କୁ ଆନନ୍ଦ ଦିଅନ୍ତି। ଭଗବାନଙ୍କର ଯେଉଁ ଲୀଳା ସବୁ କରିଛନ୍ତି ସେସବୁ ସ୍ମରଣ କରି ସାଧୁମାନେ ସେଇଥିରେ ଆନନ୍ଦିତ ହୁଅନ୍ତି ଏବଂ ଯେଉଁମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ, ଭଗବାନ ନାହାନ୍ତି ବୋଲି ପ୍ରଚାର କରନ୍ତି, ଚାରିପ୍ରକାର ବ୍ୟକ୍ତି ସେସବୁ ସେହିଭଳି ଭାବରେ ଅଛନ୍ତି, ନମାନ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତି ନରାଧନ ମାୟା ଅପୃତ ଜ୍ଞାନ ଆଶ୍ରମ ଭାବନାଶ୍ରିତା। ଏ ଚାରିପ୍ରକାର ବ୍ୟକ୍ତିକୁ ଭଗବାନ ବିନାଶ କରନ୍ତି ଏବଂ ତାଙ୍କୁ ବିନାଶ କରି ମଧ୍ୟ ତାଙ୍କ ପ୍ରତି ସେ ଅପକାର କରନ୍ତି ନାହିଁ, ତାଙ୍କର ମଙ୍ଗଳ ସାଧନ କରନ୍ତି। ଯେମିତି ଆମେ ଦେଖିବା ଉଦ୍ଧବ କହୁଛନ୍ତି ସେ କଥା, ଭଗବାନ ଯଦିଓ ହତ୍ୟା କଲେ, ପୁତନାକୁ ହତ୍ୟା କଲେ, କିନ୍ତୁ ତାଙ୍କୁ ତାଙ୍କର ମାଆଙ୍କର ସ୍ଥାନ ପ୍ରଦାନ କରିଛନ୍ତି। ଆହୋ ବକେଜଂ ସ୍ତନକାଳକୂଟଂ ଜିଘାଶୟାପାୟ ଅପି ଅସାଧି ଲେଭେ ଗତିଧାତୃ ଚିତାଂତକୃଣ୍ୟଂ କମ୍ବା ଦୟାଳଂ ଶରଣଂ ବ୍ରଜେମ। ଆଉ କିଏ ଦୟାଳୁ ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା, ଯିଏକି ବକି ଏଭଳି ଅସାଧୁ ଥିଲା, ଯିଏକି ନିଜର ସ୍ତନରେ କାଳକୁଟ ବିଷ ପଡ଼ିକରି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ଯଦିଓ ତାର ପ୍ରାଣ ନେଇଛନ୍ତି, କିନ୍ତୁ ତାଙ୍କୁ ନିଜ ମାଆଙ୍କର ସ୍ଥାନ ପ୍ରଦାନ କରିଛନ୍ତି। ଏଭଳି ଦୟାଳୁ ବ୍ୟକ୍ତି ଆଉ କିଏ ଅଛନ୍ତି? ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ର, ଭଗବାନଙ୍କର ସବୁ, ଭଗବାନଙ୍କର ଯେକୌଣସି ଅବତାର ସବୁ କରୁଣାମୟ ଅବତାର, କରୁଣା କରି ଆସୁଛନ୍ତି। ପ୍ରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍ଟାମ ଧର୍ମ ସ୍ଥାପନ କରନ୍ତି ଭଗବାନ। ଲୋକମାନେ ଭଗବାନ ଯାହା କହିବେ ତାହା ହିଁ ଧର୍ମ, ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ, ଅନ୍ୟ କେହି ଧର୍ମକୁ ସ୍ଥାପନ କରିପାରିବେ ନାହିଁ। ତେଣୁ ଭଗବାନ ଯେମିତି ପ୍ରଭୁପାଦମାନେ ଉଦାହରଣ ଦିଅନ୍ତି, ସରକାରଙ୍କ ନିୟମ ରହିଛି ରାସ୍ତାର ବାମ ପଟେ ଚାଲିବା, କିନ୍ତୁ ଆମେ ଯଦି କହିବା ନା ଆମେ ଗୋଟେ ନୂଆ ନିୟମ କରିବା, ଆମେ ରାସ୍ତାର ଡାହାଣ ପଟେ ଚାଲିବୁ, ତାହେଲେ ସେଥିପାଇଁ ଆମକୁ ଦଣ୍ଡିତ ହେବାକୁ ପଡ଼ିବ। ସେହିଭଳି ଭାବରେ ଭଗବାନ ଯାହା କହନ୍ତି ତାହା ହିଁ ହେଉଛି ଧର୍ମ। ଜନ୍ମରାଜ କଥା କହୁଛନ୍ତି, ସ୍ୱୟଂ ଧର୍ମରାଜ ତାଙ୍କର ଦୂତମାନଙ୍କୁ ଭାଗବତ ଷଷ୍ଠ ସ୍କନ୍ଧ ସେ କଥା କହୁଛନ୍ତି, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଭଗବାନ ନିଜେ ଧର୍ମ ସ୍ଥାପନ କରନ୍ତି। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ସେ କଥା, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ, ପ୍ରତି ଯୁଗରେ ଭଗବାନ ଆସନ୍ତି। ସତ୍ୟ ଯୁଗରେ ଭଗବାନ ନୃସିଂହଦେବ ଆସିଥିଲେ, ଅନେକ ଅବତାର ଆସୁଛନ୍ତି, ସତ୍ୟ ଯୁଗରେ ଭଗବାନ ନୃସିଂହଦେବ ଆସିଥିଲେ, ତାଙ୍କୁ ଭକ୍ତକୁ ରକ୍ଷା କଲେ, ପ୍ରହ୍ଲାଦକୁ ରକ୍ଷା କଲେ, ଏବଂ ପ୍ରହ୍ଲାଦଙ୍କ ପିତା ହିରଣ୍ୟକଶିପୁ ଯିଏକି ବହୁତ ଶକ୍ତିଶାଳୀ ହୋଇଯାଇଥିଲା ବ୍ରହ୍ମାଙ୍କର ବରରେ, କୌଣସି ଉପାୟରେ ସେ ମରିବ ନାହିଁ ଏଭଳି ଭାବରେ ଚିନ୍ତା କରୁଥିଲା, ସେ ଅମର ବର ପାଇଯାଇଛି ବୋଲି ଚିନ୍ତା କରୁଥିଲା, କିନ୍ତୁ ଭଗବାନ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ତାକୁ ହତ୍ୟା କରିଛନ୍ତି। ଏବଂ ଭଗବାନ ତାଙ୍କର ପ୍ରହ୍ଲାଦ ଭକ୍ତ ବତ୍ସଳତା ପ୍ରଦର୍ଶନ କରିଛନ୍ତି, କିଭଳି ଭକ୍ତକୁ ସେ ରକ୍ଷା କରିଛନ୍ତି। ଏବଂ ଭଗବାନ ନୃସିଂହଦେବ ବର୍ତ୍ତମାନ ମଧ୍ୟ ଅଛନ୍ତି ଆମର ଯେଉଁ ହରିବର୍ଷରେ, ଏ ଯେଉଁ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ନୃସିଂହଦେବ ହରିବର୍ଷରେ ରହିଛନ୍ତି ଏବଂ ପ୍ରହ୍ଲାଦ ତାଙ୍କର ପୂଜା କରୁଛନ୍ତି, ପୂଜା ଆରାଧନା କରୁଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେଇଟା ସେ କହୁଛନ୍ତି, ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ, ସ୍ୱସ୍ତ୍ୟସ୍ତୁ ବିଶ୍ୱସ ଖଳ ପ୍ରସିଦ୍ଧତା ଧାୟନ୍ତୁ ଭୂତାନି ଶିବଂ ମିତୋ ଧିୟ ମନସ୍ ଭଦ୍ରଂ ଭଜତା ଦୁଃଖରେ ଆବିଶ୍ୱତମତି ରପିୟ ହେତୁକି। ନୃସିଂହଦେବ ଯେଉଁ ହରିବର୍ଷରେ ଅଛନ୍ତି, ତାଙ୍କର ବହୁତ ପୂଜକମାନେ ଅଛନ୍ତି, ତାଙ୍କର ବହୁତ ପୂଜା କରୁଛନ୍ତି ବହୁତ ଭକ୍ତ, ଏବଂ ତାଙ୍କର ମୁଖ୍ୟ ହେଉଛନ୍ତି ପ୍ରହ୍ଲାଦ, ସେ ବହୁତ ସ୍ତୁତି କରିଛନ୍ତି ଭଗବାନ ନୃସିଂହଦେବଙ୍କର। ସେଥିରେ ଗୋଟିଏ ସ୍ତୁତି ହେଉଛି ଏହିଭଳି ଭାବରେ ଯେ, ସ୍ୱସ୍ତ୍ୟସ୍ତୁ ବିଶ୍ୱସ ଖଳ ପ୍ରସିଦ୍ଧତା, ସମଗ୍ର ବିଶ୍ୱର ମଙ୍ଗଳ ହେଉ, ସ୍ୱସ୍ତ୍ୟସ୍ତୁ ବିଶ୍ୱସ ଖଳ ପ୍ରସିଦ୍ଧତା, ଯେଉଁମାନେ ଖଳ ବ୍ୟକ୍ତି ଅଛନ୍ତି ସେମାନେ ମଧ୍ୟ ଶାନ୍ତ ହୋଇଯାଆନ୍ତୁ, ପ୍ରସିଦ୍ଧତା ଧାୟନ୍ତୁ। ଯଦି ଆମେ କହିବା ଯେ ସମସ୍ତ ବିଶ୍ୱର ଯଦି ମଙ୍ଗଳ ହେବ, ଖଳ ବ୍ୟକ୍ତିମାନଙ୍କର ଯଦି ମଙ୍ଗଳ ହୋଇଯିବ, ତାହେଲେ ତ ସେମାନେ ବହୁତ ପ୍ରକାର ବ୍ୟଭିଚାର କରିବେ, ସବୁ ବହୁତ ପ୍ରକାର ଉତ୍ପାଦ ସୃଷ୍ଟି କରିବେ। ତେଣୁ ପ୍ରହ୍ଲାଦ କହୁଛନ୍ତି ଖଳ ପ୍ରସିଦ୍ଧତା, ଖଳ ବ୍ୟକ୍ତିଙ୍କର ଯେଉଁ ଖଳ ଗୁଣଟା ରହିଛି ସେଇଟା ଚାଲିଯାଉ, ସେମାନେ ଶାନ୍ତ ହୋଇଯାଆନ୍ତୁ। ଖଳ ପ୍ରସିଦ୍ଧତା ଧାୟନ୍ତୁ ଭୂତାନି ଶିବଂ ମିତୋ ଦିଅ, ସମସ୍ତ ଜୀବମାନେ ବିଶ୍ୱର କଲ୍ୟାଣ ପାଇଁ ଚିନ୍ତା କରନ୍ତୁ। ଧାୟନ୍ତୁ ଭୂତାନି ଶିବଂ ମିତୋ ଦିଅ, ପରସ୍ପର ମଙ୍ଗଳ ପାଇଁ ସେମାନେ କାର୍ଯ୍ୟ କରନ୍ତୁ। ଶିବଂ ମିତୋ ଦିଅ ମନଶ୍ଚ ଭଦ୍ରଂ ଭଜତା ବଦକ୍ଷେ, ଏବଂ ସମସ୍ତେ ଭଗବାନଙ୍କର ଭଜନ କରନ୍ତୁ। ଭଗବାନ ଭଜନ କଲେ ହିଁ ଜଣେ ଆନନ୍ଦରେ ରହିପାରିବ। ମନଶ୍ଚ ଭଦ୍ରଂ ଭଜତା ବଦକ୍ଷେ ଆବେ ସଦାମତି ରପି ଅହିତୁକି, ଯଦିଓ ମନଟା ଭଗବାନଙ୍କ ଚରଣରେ ଯାଉନାହିଁ କିନ୍ତୁ ପ୍ରହ୍ଲାଦ ମହାରାଜ ସ୍ତୁତି କରୁଛନ୍ତି ଭଗବାନ ନୃସିଂହଦେବଙ୍କୁ, ପ୍ରଭୁ ଆପଣଙ୍କର ଅହେତୁକି କୃପାରୁ ତାଙ୍କର ମନ ଆପଣଙ୍କ ପାଖରେ ଲାଗୁ, ଆବେଶ୍ୟତା ମତି ରପି ଅହେତୁକି, ଏଭଳି ଭାବରେ ଅନେକ ସ୍ତୁତି କରିଛନ୍ତି। ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ ମଧ୍ୟ ବହୁତ ସ୍ତୁତି କରିଛନ୍ତି ପ୍ରହ୍ଲାଦ ମହାରାଜ। ତେଣୁ ସେ ସମୟରେ ଯେଉଁ ଭଗବାନ ଆସିଥିଲେ ସତ୍ୟଯୁଗରେ, ତାଙ୍କ ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି, ହରିବର୍ଷରେ ରହିଛନ୍ତି। ଏ ଯେଉଁ ପଞ୍ଚମ ସ୍କନ୍ଧରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେଥିରେ ବର୍ଣ୍ଣନା କରାଯାଉଛି ଯେ ବହୁତ ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି ଏଠି ସାତଟି ଦ୍ୱୀପ ରହିଛି, ପ୍ରତି ଦ୍ୱୀପରେ ନଅଟି ଲେଖାଁ ବର୍ଷ ରହିଛି। ତେଣୁ ଜମ୍ବୁଦ୍ୱୀପରେ ଏଇ ଯେଉଁ ବର୍ଷଟି ରହିଛି ହରିବର୍ଷ, ସେ ହରିବର୍ଷରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କର ସ୍ତୁତି କରୁଛନ୍ତି। ସେହିଭଳି ଭାବରେ ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ଆମେ ଗତକାଲି କହୁଥିଲେ ରାମଚନ୍ଦ୍ରଙ୍କ ବିଷୟରେ, ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ, ଆଉ ଗୁରୁଦେବଙ୍କ କୃପାରୁ ଆମେ ଏଇ ରାମ ମନ୍ଦିର ପ୍ରାପ୍ତ ହେଇଛେ। ରାମଜୀଙ୍କର ସେବାରେ ବ୍ରତ ରହିଛନ୍ତି, ବର୍ତ୍ତମାନ ସବୁ ରାମଜୀଙ୍କର ସେବାରେ ବ୍ରତ ରହିଛନ୍ତି। ରାମଜୀଙ୍କ କୃପା, ଅସୀମ କୃପା ଭଗବାନ ରାମଜୀଙ୍କର। ରାମଜୀ ଯେଉଁ ଆଦର୍ଶ ସ୍ଥାପନ କରିଥିଲେ, ସବୁ ସ୍ତରରେ ସେ ଆଦର୍ଶ ସ୍ଥାପନ କରିଥିଲେ। ଜଣେ ରାଜା ରାମ ଆମେ ପ୍ରାର୍ଥନା କରୁଛେ, ରାଜା ହିସାବରେ ଆଦର୍ଶ ରାଜା ହେଇଥିଲେ ସେ, ଏବଂ ଯଦିଓ 8,64,00,000 ପୂର୍ବର କଥା, 8,70,00,000 ପୂର୍ବ ହଜାର ବର୍ଷ ତଳର କଥା ଭଗବାନ ରାମଚନ୍ଦ୍ର ଆସିଥିଲେ, କିନ୍ତୁ ତଥାପି ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର ଲୀଳାକୁ ଆପଣ ସ୍ମରଣ କରୁଛନ୍ତି। ରାମ ରାଜ୍ୟ ଗାନ୍ଧୀଜୀ ସବୁବେଳେ କହୁଥିଲେ ରାମ ରାଜ୍ୟ ସ୍ଥାପନ କରିବା ପାଇଁ, ଭାରତବର୍ଷରେ ରାମ ରାଜ୍ୟ ସ୍ଥାପନ ହେଉ, ସେଥିପାଇଁ ସେ ପ୍ରସିଦ୍ଧ ରଚନା କରିଥିଲେ, ଭଗବାନଙ୍କର ସ୍ତୁତି କରିଥିଲେ, ପ୍ରାର୍ଥନା କରିଥିଲେ। ରଘୁପତି ରାଘବ ରାଜା ରାମ ପତି ତପାବନ ସୀତାରାମ, ଏଇ ପ୍ରାର୍ଥନା କରିବା ସମୟରେ ତାଙ୍କୁ ସେ ଦେଶବାସୀମାନେ ତାଙ୍କୁ ଗୁଳି କରିକି ମାରିଛନ୍ତି। ତେଣୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ, ପ୍ରଭୁପାଦ ମହାରାଜ ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ଯେ ଆପଣ ତ ବହୁତ ଦେଶ ସେବା କଲେ, ବର୍ତ୍ତମାନ ଆସନ୍ତୁ ଆମେ ବର୍ତ୍ତମାନ ଭଗବତ ଗୀତା ପ୍ରଚାର କରିବା, କାରଣ ଭଗବତ ଗୀତା ଆପଣ ନେତା ସ୍ଥାନରେ ଅଛନ୍ତି, ଆପଣ ଯାହା କହିବେ ଲୋକମାନେ ଗ୍ରହଣ କରିବେ, ତେଣୁ ଆପଣ ଯଦି ଭଗବତ ଗୀତାକୁ ପ୍ରଚାର କରିବେ ତାହେଲେ ଲୋକମାନେ ଗ୍ରହଣ କରିବେ, ବର୍ତ୍ତମାନ ସମୟ ଅଛି, ଆପଣ ଆସନ୍ତୁ ଏ ଦେଶ ସେବା ଯେତିକି କଲେ କଲେ, ବର୍ତ୍ତମାନ ଭଗବାନଙ୍କ ରାମଜୀଙ୍କର ସେବା କରିବା। ମହାତ୍ମା ଗାନ୍ଧୀ କହୁଥିଲେ ରାମ ରାଜ୍ୟ ସ୍ଥାପନ କରିବା, କିନ୍ତୁ ରାମ କାହାନ୍ତି, ରାମ ରାଜ୍ୟ ଯେଉଁ କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ତେବେ ରାମ କେଉଁଠି ଥିଲେ? ତେଣୁ ଆମେ ରାମ ରାଜ୍ୟ କଥା ଚିନ୍ତା କରୁଛେ କିନ୍ତୁ ରାମକୁ ଭୁଲି ଯାଉଛେ। ତେଣୁ ଭଗବାନ ରାମଚନ୍ଦ୍ର ଆଦର୍ଶ ଶିକ୍ଷା ଆଦର୍ଶ ଦେଇଥିଲେ, ଆଦର୍ଶ ଶିକ୍ଷା ଦେଇଥିଲେ। ମମ ବର୍ତ୍ତମାନ ବର୍ତ୍ତନ୍ତି ମନୁଷ୍ୟ ପାର୍ଥ ସର୍ବସ, ଭଗବତ ଗୀତାରେ ଦୁଇଥର ଶ୍ଳୋକଟି କହିଛନ୍ତି ଭଗବାନ ଅର୍ଜୁନଙ୍କୁ। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯେହେତୁ ଠିକ୍ ଭାବରେ ରାଜ୍ୟଶାସନ ହେଉଥିଲା, ଧର୍ମନୀତି ଅନୁସାରେ ରାଜ୍ୟଶାସନ ହେଉଥିଲା, ସେ ସମୟରେ ବର୍ଣ୍ଣନା କରାଯାଇଛି ନାଦି ବ୍ୟାଧି ଜରା ଗ୍ଲାନି, ଲୋକମାନେ କେତେ ଆନନ୍ଦରେ ଥିଲେ। ରାମରାଜ୍ୟର କଳ୍ପନା ଭାଗବତ ବର୍ଣ୍ଣନା କରାଯାଇଛି, ରାମରାଜ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୁଖଦେବ ସ୍ୱାମୀ କହୁଛନ୍ତି ନାଦି ବ୍ୟାଧି ଜରା ଗ୍ଲାନି, ଲୋକମାନଙ୍କର ମନଶ୍ଚିନ୍ତା କିଛି ନଥିଲା, କୌଣସି ରୋଗ ନଥିଲା, ତେଣୁ ଡାକ୍ତରଖାନାର ପଡ଼ିବାର ଆବଶ୍ୟକତା ନଥିଲା। ବର୍ତ୍ତମାନ କଳିଯୁଗରେ ବହୁତ ପ୍ରକାର ରୋଗ, ସେଥିପାଇଁ ବହୁତ ପ୍ରକାର ଡାକ୍ତରଖାନା ଅଧିକ ରହିଛି ଏବଂ ବିଶେଷ ଭାବରେ ବୁର୍ଲାରେ ବହୁତ ମେଡ଼ିକାଲ ଇନଷ୍ଟିଚ୍ୟୁଟ୍ ଅଛି, ମେଡ଼ିକାଲ କଲେଜ ଅଛି, କେତେ କ'ଣ ସବୁ ରହିଛି। ମେଡ଼ିକାଲ ବଢ଼ୁଛି ମାନେ ବୁଝିବାକୁ ପଡ଼ିବ ଯେ ରୋଗୀ ସଂଖ୍ୟା ବଢ଼ୁଛି। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ମେଡ଼ିକାଲର ଆବଶ୍ୟକତା ନଥିଲା, କାହିଁକି ନା ନାଦି ବ୍ୟାଧି ଲୋକମାନେ ସିନା ବ୍ୟାଧି ହେଲେ ଜଣେ ଡାକ୍ତର ହେବାକୁ ଯିବ, ତେଣୁ କାହିଁକି ଲୋକମାନେ ପାଠ ପଢ଼ିବେ ଡାକ୍ତରୀ ବିଦ୍ୟା ଆୟୁର୍ବେଦ। ଲୋକମାନଙ୍କର କୌଣସି ରୋଗ ନଥିଲା, ନାଦି ବ୍ୟାଧି ଏବଂ ବାର୍ଦ୍ଧକ ଅବସ୍ଥା ମଧ୍ୟ ନଥିଲା। ନାଦି ବ୍ୟାଧି ଦ୍ୱାରା ଗ୍ଲାନି ମନଶ୍ଚିନ୍ତା ମନସ୍ତାପ ମଧ୍ୟ ନଥିଲା ଏବଂ ଦୁଃଖ ଶୋକ ଭୟ କ୍ଳମା, ଲୋକମାନଙ୍କର ଦୁଃଖ ନଥିଲା, ଆନନ୍ଦ ରହୁଥିଲେ ସମସ୍ତେ, କୌଣସି ଶୋକ ମଧ୍ୟ ନଥିଲା, ଦୁଃଖ ଶୋକ ଭୟ ମଧ୍ୟ ନଥିଲା ଏବଂ କ୍ଳମା ପରିଶ୍ରମରୁ ଯେଉଁ ହୁଏ ଥକାନ ଯେଉଁଟାକ ସେଇଟା ମଧ୍ୟ ନଥିଲା। ନାଦି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା ଏବଂ ମୃତ୍ୟୁସ୍ଥ ନାଶ ରାଶି, ଜଣେ ଯଦି ନ ଚାହିଁବ ତାଙ୍କୁ ମୃତ୍ୟୁ ମଧ୍ୟ ହେଉନଥିଲା। ଏଭଳି ଭାବରେ ରାମରାଜ୍ୟ ବର୍ଣ୍ଣନା କରାଯାଇଛି। ମୃତ୍ୟୁସ୍ଥା ନିଚ୍ଛତାଂ ନାସିତ୍, ଯେଉଁମାନେ ଚାହୁଁନଥିଲେ ମୃତ୍ୟୁବରଣ କରିବା ପାଇଁ ତାଙ୍କୁ ମଧ୍ୟ ମୃତ୍ୟୁ ଆସୁନଥିଲା, ଯମରାଜ ଆସୁନଥିଲେ ତାଙ୍କୁ ମୃତ୍ୟୁସ୍ଥା ନାସିତ୍ ରାସିତ୍। ରାମେ ରାଜନ ଅଧ୍ୟକ୍ଷ ଯେ ହେ ରାଜନ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ଭଗବାନ ରହିଥିଲେ ଅଧ୍ୟକ୍ଷ ଯେ ଭଗବାନ ରହିଥିଲେ, ତେଣୁ ଲୋକମାନେ ଆନନ୍ଦରେ ରହିଥିଲେ। ରାମରାଜ୍ୟ ବିଷୟରେ ଜାଣନ୍ତି, କୃଷ୍ଣ ରାଜ୍ୟ ବିଷୟରେ ଲୋକମାନେ ବିଶେଷ କହିପାରନ୍ତି ନାହିଁ, ସେମାନେ ଜାଣନ୍ତି ରାମରାଜ୍ୟ ଏଇଭଳି ଭାବରେ ଥିଲା, କିନ୍ତୁ କୃଷ୍ଣ ରାଜ୍ୟ ମଧ୍ୟ ସେଇଭଳି ଭାବରେ ଥିଲା। କୃଷ୍ଣ ରାଜ୍ୟରେ ଯୁଧିଷ୍ଠିର ମହାରାଜ ରାଜ୍ୟ ଶାସନ କରୁଥିଲେ, ଭଗବାନ ନିଜେ ରାଜା ନ ହୋଇକରି ତାଙ୍କର ଭକ୍ତଙ୍କୁ ରାଜା କରିଥିଲେ, ତେଣୁ କୃଷ୍ଣଙ୍କ ସମୟରେ ମଧ୍ୟ ସେଇଭଳି ପରିସ୍ଥିତି ଥିଲା। ଯୁଧିଷ୍ଠିର ମହାରାଜଙ୍କ ସମୟରେ ମଧ୍ୟ ସେଇଭଳି ଭାବରେ ପରିସ୍ଥିତି ଥିଲା, ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କାମଂ ବବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଶି ସୂକ୍ଷ୍ମ ପ୍ରଧାନ ଗାବ ପୟ ସୋଧି ସୁତିର ମୁଦା, ସେଥିରେ ମଧ୍ୟ ସେଇଭଳି ଭାବରେ ଥିଲା ଯେ ନାଧୟୋ ବ୍ୟାଧୟୋ କ୍ଲେଶା ଦୈବ ଭୂତାତ୍ମ ହେତବ ଅଜାତ ଶତ୍ରା ଭବନ ଜନ୍ତୁନାଂ ରାଗିଂ କରିଛି। ଯେଉଁଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଥିଲା ଅବସ୍ଥା ଥିଲା, ସମାଜର ସମସ୍ତଙ୍କର ଆନନ୍ଦରେ ରହୁଥିଲେ, ସେଇଭଳି ଭାବରେ ଯୁଧିଷ୍ଠିର ମହାରାଜ ସମୟରେ ଭଗବାନ କୃଷ୍ଣଙ୍କ ସମୟରେ ମଧ୍ୟ ସେଇଭଳି ଭାବରେ ଅବସ୍ଥା ଥିଲା। ନାଦ ହେଉ ବ୍ୟାଧ ହେଉ ମନବ୍ୟଥା କିଛି ନଥିଲା ଏବଂ ରୋଗ ମଧ୍ୟ କିଛି ନଥିଲା। କ୍ଲେଶ ଶୀତ ଉଷ୍ଣ ଯେଉଁ ବହୁତ ଶୀତ ହୋଇଯାଉଛି ବହୁତ ଉଷ୍ଣ ହୋଇଯାଉଛି ଏସବୁ ମଧ୍ୟ ନଥିଲା। ଦୈବ ଭୂତାତ୍ମ ହେତେବି ତ୍ରିତାକରେ ସମସ୍ତେ ଦଗ୍ଧୀଭୂତ ହୁଅନ୍ତି ଭୌତିକ ଜଗତରେ, ଆଦି ଭୌତିକ ଆଦି ଦୈବିକ ଏବଂ ଆଧ୍ୟାତ୍ମିକ। ଆଦି ଭୌତିକ ହେଉଛି ଅନ୍ୟ ଜୀବଙ୍କଠାରୁ ଯେଉଁ ଆମେ କ୍ଲେଶ ପ୍ରାପ୍ତ ହେଉଛେ, ଯେମିତି କୁକୁର କାମୁଡ଼ି ଦେଉଛି ବା ସାପ କାମୁଡ଼ି ଦେଉଛି ଏସବୁ ଆଦି ଭୌତିକ, ବା ଆକ୍ସିଡେଣ୍ଟ ହେଉଛି। ଆଦି ଦୈବିକ ହେଉଛି ଦେବତାମାନଙ୍କ ଦ୍ୱାରା ଅତିବୃଷ୍ଟି ହେଲା ବା ଅତି ଗ୍ରୀଷ୍ମ ହେଲା ଏସବୁ ଆଦି ଦୈବିକ, ଏବଂ ଆଧ୍ୟାତ୍ମିକ କହିଲେ ମନ ବା ଶରୀର ସମ୍ବନ୍ଧୀୟ ଏସବୁ କ୍ଲେଶ କିଛି ନଥିଲା। କାହିଁକି ନା ଅଜାତ ଶତ୍ରୁ ଭଗବାନ ଜନ୍ତୁନା ରାଗି କରିଛି, ଯୁଧିଷ୍ଠିର ମହାରାଜ ଅଜାତ ଶତ୍ରୁ, ତାଙ୍କର କେହି ଶତ୍ରୁ ନଥିଲେ, ତେଣୁ ତାଙ୍କର ସମୟରେ ପ୍ରଜାମାନେ ମଧ୍ୟ ସେଭଳି ଭାବରେ ଆନନ୍ଦରେ ରହିଥିଲେ। ଏବଂ କାମଂ ବବର୍ଷ ପର୍ଜନ୍ୟ, ବୃଷ୍ଟି ମାଧ୍ୟମରେ ଯେ ଖାଲି ପାଣି ଆସୁଛି ତା ନୁହଁ, କାମଂ ଯାହାର ଯାହା ଆବଶ୍ୟକତା ସବୁ ପୂରଣ ହେଉଛି, କାମଂ ବୃଷ୍ଟି ମାଧ୍ୟମରେ ସବୁ ଆସି ପହଞ୍ଚୁଛି। ସର୍ବକାମ ଦୁଃଖାମୟୀ, ପୃଥିବୀରେ ପୃଥିବୀର ଯେଉଁ ରହିଛି ଶକ୍ତି ରହିଛି, ଯେତେ ଖାଲି ମନୁଷ୍ୟମାନେ କେବଳ 4 ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, କିନ୍ତୁ ଆହୁରି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେସବୁ ମହି ବା ପୃଥିବୀର ଶକ୍ତି ରହିଛି ସେ ପୂରଣ କରିବେ, ବର୍ଷା ଦ୍ୱାରା ଏସବୁ କାମ ଆସେ ପହଞ୍ଚେ ପୃଥିବୀ ପୃଷ୍ଠରେ, ସବୁ ଆବଶ୍ୟକତା ପୂର୍ଣ୍ଣ ହୋଇଯାଏ ପୃଥିବୀ ପୃଷ୍ଠରେ। कामं वर्ष पर्जन्य सर्व काम दुगामयी शिशि सूक्ष्म प्रधान गाव बर्षार तो ओदा हवा कथा छाड़ू गाभी मैने सुरक्षित थे भगवान भगवत कहते गो रक्षा गाभी को रक्षा करने को पड़ो किंतु सरकार से ग्रहण करना जहा महाराज युधिष्ठिर समय गाभी मैंने सुरक्षित थे तेणु से बहुत आनंद थिले इत्ते आनंद थिले तांकर पन्ना क्षीर धरिकी मटी सब ओदा हो जाता शिशि सूक्ष्म प्रधान गाव वयस्वी सती मुदा यह भाव से आनंद थिले ये हूँ कृष्ण राज्य राम राज्य जो भाव में कृष्ण राज्य से भाव तेणु द्वापर भगवान कृष्ण आसिले भगवद गीतार धर्म स्थापन करगवद गीतार धर्म वर्णना कर धर्म कौन बहुत प्रकार धर्म रही वर्णाश्रम धर्म ठू आरंभ कर अष्टांग योग इत्यादि विभिन्न प्रकार धर्म रही किंतु अंतिम भगवान कहले अर्जुन मु तुम जो सब धर्म कहली प्रकृत धर्म तुम बर्तमान कौच सर्वधर्म परित्यज्य मामेकं शरणं व्रज आउ सब जो धर्म रही से होची निकृष्ट धर्म प्रकृत उन्नत धर्म होची सबकि त्याग करी मोर शरण में जीवा सर्वधर्म परित्यज्य मामेकं शरणं व्रज मन्मना भव मद्भक्तो मज्जाति मां नमस्कुरु ये चारोटि जिनस मध्यम चारोटि उपाय आम भगवान शरण में जापर मन भगवान को चिंता करवा मन्मना भव भगवान भक्त हवा मद भक्त भगवान पूजा करवा मज्जाति एवं मां नमस्कुरु भगवान को प्रणाम करवा तेणु ये चारोटी जिनस आम करने द्वारा आम भगवान शरण में जापर किंतु जदिओ 5000 वर्ष तले भगवान कही कथा ताकू लोक मैंने बुझीपारे ना तेना भगवान कृष्ण तंका धाम को जाई गोरख धाम रे चिंता करसंती कथा कहली ताकू केते जन लोक बुझुसंती शतकड़ा अंश भाग लोक बुझी ना सप्तम अध्याय भगवान से कथा कहले मनुष्याण श्रेषु कश्चित जगति सिद्ध खूब क्वचित लोक भगवान जीवन जीवन में सिद्धि लाभ करने चेष्टा कर तेणु कली युगर आरंभ में 532 वर्ष ते 1486 मसीह महाप्रभु से भगवान कृष्ण आसिले महाप्रभु रूप से आसिले वैराग्य विद्या निज भक्ति योग शिक्षा तमेकं पुरुष पुराण श्रीकृष्ण चैतन्य शरीरधारी कृपां दीर्घास्तम प्रपद्ये आम से दिन प्रबोधानंद सरस्वती महाराज कहते से कथा जे अन्य युगरे जोटा प्रदान करा जाए नथिला अनर्पित करी चिरात करुणया वतीर्ण करो चिरकाल जोटा अर्पित हो नथिला भगवान कृष्ण मध्य सेटा दे नथिले प्रदान कर नथिले तेणु महाप्रभु निजे आसी सेटा वितरण कले अनर्पित करी चिरात करुणया वतीर्ण करो समर्पित उन्नत उज्ज्वल रसान सुभक्ति श्रियम ये होची भगवान पर भक्ति जो रही ये से प्रदान कर कृष्ण प्रेम प्रदान कर सुभक्ति से हरि से चैतन्य चरितमृत में कृष्ण कविराज गोस्वामी समस्त आशीर्वाद दे महाप्रभु समस्त हृदय विराजमान करंतु महाप्रभु कृपा रु जब कारुण्य कटाक्षम वैभवताम तम गौरम एव स्तुमि महाप्रभु कृपा रु ही ये कृष्ण प्रेम लाभ करहब जो कृष्ण प्रेम सत्ययुगर जो भगवान नृसिंहदेव आसते सी प्रेम को दे न त्रेता युगर भगवान रामचंद्र आसते कि प्रेम को प्रदान कर द्वापर युगर भगवान कृष्ण आसते कि तथापि से प्रेम को प्रदान कर तेनाली प्रेम अनर्पित जहाँ को अर्पित हो नाला एपर्तंत तेणु महाप्रभु आसी से प्रेम प्रदान कर तेणु ये ब्रह्मार दुर्लभ प्रेम सबाकार जाते ब्रह्मा मध्य दुर्लभ से प्रेम प्राप्त हो पार ना तेणु से आसरे ହରିଦାସ ଠାକୁର ଉପରେ ଆସିଲେ ମହାପ୍ରଭୁଙ୍କ ଲୀଳାରେ ବ୍ରହ୍ମ ହରିଦାସ ହରିଦାସ ଠାକୁର ଉପରେ ଆସିଲେ ମହାମନ୍ତ୍ର ମହା କ'ଣ ସେ ହେଉଛନ୍ତି ନାମାଚାର୍ଯ୍ୟ ମହାମନ୍ତ୍ର ସବୁବେଳେ ଜପ କରୁଥିଲେ
ହରେ କୃଷ୍ଣ 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 ହରେ 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 ରାମ 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 ହରେ
ତିନି ଲକ୍ଷ ନାମ ଗ୍ରହଣ କରୁଥିଲେ ପ୍ରତିଦିନ ଆମର ହେଉଛି 25,000 ବାର ଭାଗରୁ ଭାଗେ 25,000 ନାମ ଷୋଳ ମହା 25,000 ପ୍ରଭୁପାଦ ମହାରାଜ କଳିଯୁଗ ଲୋକମାନେ ବିଶେଷ ଭାବରେ କଳିଯୁଗ ଯେତେ ଆଗଉଛି ସେତେ ଅଧପତିତ ହେଉଛନ୍ତି ଲୋକମାନେ ତେଣୁ ତାଙ୍କର ସାମର୍ଥ୍ୟ ନାହିଁ ଗୌଡ଼ିଓ ମଠରେ ତାଙ୍କର ଲକ୍ଷେ ମାଳ ଜପ କରନ୍ତି ଗୌଡ଼ିଓ ମଠରେ କିନ୍ତୁ ତାଙ୍କର ଦିଆଯାଏ ଲକ୍ଷେ ମାଳ ଜପ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଏ କିନ୍ତୁ ପ୍ରଭୁପାଦ ମହାରାଜ ଜାଣିଥିଲେ ଯେ ସମ୍ଭବ ତେଣୁ ସେ ତାକୁ ଷୋଳ ମାଳା କଲେ 64 ମାଳା ଜାଗାରେ ଷୋଳ ପ୍ରଭୁପାଦ ମହାରାଜ 64 ମାଳା ଜପ କରୁଥିଲେ ତେଣୁ ସେ ଷୋଳ ମାଳା ଜପ କରିବା ପାଇଁ କହିଲେ ଷୋଳ ମାଳା ଜପ ମିନିମମ୍ 2 ଘଣ୍ଟା ସମୟ ଲାଗିବ 24 ଘଣ୍ଟାରେ 2 ଘଣ୍ଟା ଏଇ ଭଗବାନଙ୍କ ନାମ ଜପ କରିବା ପାଇଁ ସେ ଦେଲେ ଅନ୍ୟ 22 ଘଣ୍ଟା ଅନ୍ୟ କାମ କରିବା କିନ୍ତୁ 2 ଘଣ୍ଟା ମିନିମମ୍ ଭଗବାନଙ୍କ ନାମ ଜପ କରିବା ତେଣୁ ଏଇ ନାମ ମାଧ୍ୟମରେ ଭଗବାନଙ୍କ ପ୍ରେମ ଆମେ ପ୍ରାପ୍ତ ହେବା କୃଷ୍ଣ ପ୍ରେମ ପ୍ରାପ୍ତ ହେବା ମହାପ୍ରଭୁ ଏଇଟା କୃପା ପ୍ରଦାନ କୃପା ପ୍ରଦାନ କରିଛନ୍ତି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍ କଳିଯୁଗରେ ଏଇ କୃଷ୍ଣ ସଂକୀର୍ତ୍ତନ ଯେଉଁ ରହିଛି ଏଇ କୃଷ୍ଣ ସଂକୀର୍ତ୍ତନ ବିଜୟ ଲାଭ କରିବ ତେଣୁ ଯଦିଓ ଭଗବାନଙ୍କର ଅନେକ ଅବତାର ଅଛନ୍ତି ଜୟଦେବ ଗୋସ୍ୱାମୀ ବିଭିନ୍ନ ଅବତାରମାନଙ୍କ ବିଷୟରେ 10ଟି ଅବତାରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ଭାଗବତମର ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ 22ଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ଏତିକି ଯେ ଅବତାର ସରିଗଲେ ତାହା ନୁହଁ ଅବତାର ହି ଅସଂଖ୍ୟା ଅନେକ ଅବତାର ଅଛନ୍ତି କିନ୍ତୁ ମୁଖ୍ୟ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ବିଭିନ୍ନ ଅବତାରରେ ଯେଉଁ ଭଗବାନ ଆସିଛନ୍ତି ଯାହା ପ୍ରଦାନ କରିନଥିଲେ ମହାପ୍ରଭୁ ଆସି ସେସବୁ ପ୍ରଦାନ କରିଛନ୍ତି କଳିଯୁଗରେ ଏଥିପାଇଁ ଏଇ ଯୁଗଟି ହେଉଛି ଧନ୍ୟ କଳି ବୋଲି କୁହାଯାଉଛି ମହାପ୍ରଭୁ ଏଇ 10-15,000 ବର୍ଷ ଧରି ଚାଲିବ ଏ କଳିଯୁଗର ଏଇ 15,000 ବର୍ଷକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଛି ପ୍ରଭୁପାଦ ମହାରାଜ କହିଛନ୍ତି 5,000 ବର୍ଷ ଚାଲିଯାଇଛି ତେଣୁ ଆଉ ଯେଉଁ 10,000 ବର୍ଷ ରହିଛି ଏ 10,000 ବର୍ଷ ଧରିକି ଆମର ଇସ୍କନ କୃଷ୍ଣ ଆନ୍ଦୋଳନ ଚାଲିବ 10,000 ବର୍ଷ ଧରି ଚାଲିବ କାରଣ ଏ ସୁବର୍ଣ୍ଣ ଯୁଗ ମହାପ୍ରଭୁ ଆସିଛନ୍ତି ସେଥିପାଇଁ ଏ ସୁବିଧା ଆମେ ପ୍ରାପ୍ତ ହୋଇଛେ ଏ 10,000 ବର୍ଷ ଧରି ଚାଲିବ ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି କଳିଯୁଗରେ ସେମାନେ ଏଇ କୃଷ୍ଣ ଆନ୍ଦୋଳନରେ ଯୋଗଦାନ କରନ୍ତି ଭାଗବତଙ୍କର 41 ସ୍କନ୍ଦ 5 ଅଧ୍ୟାୟ 32 ଶ୍ଳୋକରେ ସେ କଥା କୁହାଯାଇଛି ନବଯୋଗେନ୍ଦ୍ର ରାଜା ନିମିଙ୍କୁ ଏ କଥା କହିଛନ୍ତି କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗୁ ପାଙ୍ଗାସ୍ତ୍ର ପାର୍ଷଦମ୍ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଗନ୍ଧି ସୁମେଧସ କୃଷ୍ଣ ବର୍ଣ୍ଣ ଭଗବାନଙ୍କର ଅବତାର କେମିତି ଜାଣିବା ନା ଶାସ୍ତ୍ର ସିଦ୍ଧାନ୍ତ ମାଧ୍ୟମରେ ଜାଣିବା ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ଖାଲି ଆମେ ମନକୁ କହୁନାହୁଁ ଶାସ୍ତ୍ର ସିଦ୍ଧାନ୍ତ ରହିଛି ଅନେକ ଶାସ୍ତ୍ରରେ ପୁରାଣରେ ଶାସ୍ତ୍ରରେ ସିଦ୍ଧାନ୍ତ ରହିଛି ଯେ କଳିଯୁଗରେ ଭଗବାନ ଯେଉଁ ଆସିବେ କିଭଳି ଜାଣିବା ତାଙ୍କୁ ଭଗବାନଙ୍କର ଅବତାର ବୋଲି ନା ସବୁବେଳେ ସେ କୃଷ୍ଣ 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 ଏଇଭଳି ଭାବରେ ସେ ଉଚ୍ଚାରଣ କରୁଥିବେ କୃଷ୍ଣ ବର୍ଣ୍ଣ ଅକ୍ଷର ସବୁ ଯେଉଁ ରହିଛି ବ୍ୟଞ୍ଜନ ବର୍ଣ୍ଣ ସ୍ୱର ବର୍ଣ୍ଣ ଏସବୁ ବିଭିନ୍ନ ପ୍ରକାର ଅକ୍ଷର ରହିଛି ତେଣୁ ସବୁବେଳେ ସିଏ ଯିଏ ଆସିବେ କଳିଯୁଗରେ ଭଗବାନ ଅବତାର ଆସିବେ ସେ ସବୁବେଳେ କୃଷ୍ଣ 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 ଏଇଭଳି ଭାବରେ ତାଙ୍କର ଜିହ୍ୱାରୁ ସବୁବେଳେ ଉଚ୍ଚାରିତ ହେଉଥିବ କୃଷ୍ଣ ବର୍ଣ୍ଣ ଏବଂ ତୁଷା ଅକୃଷ୍ଣ କଳିଯୁଗରେ ସେ ଭଗବାନ ବୋଲି କେମିତି ଜାଣିବା ନା ତାଙ୍କର ଶରୀର ରଙ୍ଗ ଅକୃଷ୍ଣ ଭଗବାନଙ୍କର 4ଟି ବର୍ଣ୍ଣ ରହିଛି ବିଭିନ୍ନ ଯୁଗରେ ଯେଉଁ ଆସନ୍ତି 4 ଯୁଗରେ ଭଗବାନଙ୍କ 4ଟି ରଙ୍ଗରେ ଆସନ୍ତି ଶୁକ୍ଳ ରକ୍ତ ତଥା ପୀତ ଇଦାନିଂ କୃଷ୍ଣତାଙ୍କ କଥା ଭାଗବତ 10ସ୍କନ୍ଦ 8 ଅଧ୍ୟାୟରେ ଗର୍ଗମୁନି କଥା କହୁଛନ୍ତି କୃଷ୍ଣଙ୍କର ନାମକରଣ ବୋଲି ଏକଥା କହିଛନ୍ତି ଭଗବାନ ଯେଉଁ ସତ୍ୟଯୁଗରେ ଆସନ୍ତି ଶୁକ୍ଳ ବର୍ଣ୍ଣରେ ଆସନ୍ତି ତେଣୁ ସେଇ ଶୁକ୍ଳ ବର୍ଣ୍ଣରେ ସେ କର୍ଦ୍ଦମ ମୁନିଙ୍କ ପାଖରେ ଆବିର୍ଭାବ ହୋଇଥିଲେ ସତ୍ୟଯୁଗରେ। ତ୍ରେତା ଯୁଗରେ ଭଗବାନ ରକ୍ତ ବର୍ଣ୍ଣରେ ଆସନ୍ତି, ଯଜ୍ଞ ଯଜ୍ଞ ରୂପରେ ଆସିଛନ୍ତି, ସେ ରକ୍ତ ବର୍ଣ୍ଣରେ ଆସିଛନ୍ତି। ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଛନ୍ତି ଶ୍ୟାମ ବର୍ଣ୍ଣ, ଇଦାନି କୃଷ୍ଣଦାଙ୍ଗତା କୃଷ୍ଣ ବର୍ଣ୍ଣ ବା ଶ୍ୟାମ ବର୍ଣ୍ଣ, ଅନ୍ୟ ଦ୍ୱାପର ଯୁଗରେ ଭଗବାନ ଶ୍ୟାମ ବର୍ଣ୍ଣରେ ଆସନ୍ତି, ଏଇ ଯେଉଁ ଦ୍ୱାପରରେ ଭଗବାନ ଶ୍ୟାମ କୃଷ୍ଣ ବର୍ଣ୍ଣରେ ଆସନ୍ତି। ତେଣୁ ଆଉ ଗୋଟିଏ ବର୍ଣ୍ଣ ରହିଲା, ସେ ହେଉଛି କ'ଣ ପୀତ ବର୍ଣ୍ଣ, ମହାପ୍ରଭୁ ଗୌରାଙ୍ଗ ଗୌରାଙ୍ଗ ଗୌରାଙ୍ଗ। ତେଣୁ ଏଇ ପୀତ ବର୍ଣ୍ଣ ରହୁଛନ୍ତି, ଇଏ ଭଗବାନ ଯେ ଆସିବେ ତାଙ୍କର ବର୍ଣ୍ଣ ହେବ ପୀତ ବର୍ଣ୍ଣ। କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତୁ ପାର୍ଶ୍ୱଦମ, ଭଗବାନ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ଉପାଙ୍ଗ ପାର୍ଶ୍ୱଦମାନଙ୍କ ସହିତ ଆସିବେ। ସେ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତାଚାର୍ଯ୍ୟ ପ୍ରଭୁ, ଗଦାଧର ପଣ୍ଡିତ ଏବଂ ଶ୍ରୀବାସ ପଣ୍ଡିତ, ଏମାନେ ସବୁ ତାଙ୍କର ଅଙ୍ଗ ଏବଂ ଉପାଙ୍ଗ ଏବଂ ପାର୍ଶ୍ୱଦ। ଏବଂ ଭଗବାନ ବି ଆସିବେ ବିଭିନ୍ନ ଯୁଗରେ, ଯେଉଁ ବିନାଶ ଆୟତ ଦୁଷ୍କୃତାମ, ଦୁଷ୍କୃତମାନଙ୍କୁ ବିନାଶ କରିବା ପାଇଁ ଭଗବାନ ବିଭିନ୍ନ ଅସ୍ତ୍ର ଧାରଣ କରିଥିଲେ। କଳି ଯୁଗରେ ଭଗବାନଙ୍କର ଅସ୍ତ୍ର ଆଉ କୌଣସି ଧାରଣ କରିବେ ନାହିଁ, ସେ ଅସ୍ତ୍ର ହେଉଛି ମହାମନ୍ତ୍ର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଇଏ ହେଉଛି ଅସ୍ତ୍ର ଭଗବାନଙ୍କର, କାରଣ ସତ୍ୟଯୁଗରେ ଯେଉଁ ଭଗବାନ ଆସିଥିଲେ ହିରଣ୍ୟକଶ୍ୟପୁ ହିରଣ୍ୟ କ୍ଷୀରଣ୍ୟାକ୍ଷ ଏଇ ଦୁଇଜଣଙ୍କୁ ବଦ୍ଧ କରିବା ପାଇଁ ଭଗବାନ ଦୁଇଟି ଅବତାର ଗ୍ରହଣ କରିଥିଲେ। ଆଉ ତେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ରାବଣ ଏବଂ କେତେଜଣ ଅସୁରଙ୍କୁ ବଦ୍ଧ କରିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ କେତେଜଣ ଅସୁରଙ୍କୁ ବଦ୍ଧ କରିଥିଲେ, କିନ୍ତୁ କଳି ଯୁଗରେ ସମସ୍ତଙ୍କର ଅସୁର ପ୍ରବୃତ୍ତି ରହିଛି। ଭଗବତ ଗୀତା ଦୈବାସୁର ବିଭାଗ ଯୁଗରେ ଅସୁର ପ୍ରବୃତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। କଳି ଯୁଗରେ ଲୋକମାନଙ୍କର ଅସୁର ପ୍ରବୃତ୍ତି ବୃଦ୍ଧି ପାଇବ। ତଥସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବଳିନ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଆସ୍ତେ ଆସ୍ତେ ଏସବୁ କମିଯିବ, ଦୈବ ଗୁଣ ସବୁ କମିଯିବ, ଅସୁର ଗୁଣ ସବୁ ବଢ଼ି ବଢ଼ିକା ଯିବ। ଏବଂ ଯେତେ ପ୍ରତିଦିନ ବଢ଼ି ବଢ଼ିକା ଯାଉଥିବ, ଦୈବ ଗୁଣ ସବୁ କମି କମିକା ଯାଉଥିବ, ଅସୁର ଗୁଣ ସବୁ ବଢ଼ି ବଢ଼ିକା ଯାଉଥିବ, ତେଣୁ କେତେ ଆଉ ଅସ୍ତ୍ରରେ କେତେ ହତ୍ୟା କରିବେ କଳି ଯୁଗରେ। ତେଣୁ ମହାପ୍ରଭୁ ଏଇ ମହାମନ୍ତ୍ର ପ୍ରଦାନ କରିଛନ୍ତି, ଏଇ ମହାମନ୍ତ୍ର ମାଧ୍ୟମରେ ଆମ ଭିତରେ ଯେଉଁ ସବୁ ଅସୁର ପ୍ରବୃତ୍ତି ରହିଛି ସେ ଅସୁର ପ୍ରବୃତ୍ତିକୁ ଆମେ ନଷ୍ଟ କରିବା କରିପାରିବା। ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଶ୍ୱଦମ ଏବଂ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ। ଅନ୍ୟ ଯୁଗମାନଙ୍କରେ ବିଭିନ୍ନ ପ୍ରକାର ଯଜ୍ଞ ଥିଲା, ବିଶେଷ ଭାବରେ ତ୍ରେତା ଯୁଗରେ ଭଗବାନଙ୍କ ଆରାଧନା କରିବା ପାଇଁ ଉପାୟ ଥିଲା ଯଜ୍ଞ, କିନ୍ତୁ କଳି ଯୁଗରେ ଅନ୍ୟ କୌଣସି ଯଜ୍ଞ ସମ୍ଭବ ନୁହଁ। କଳି ଯୁଗରେ ଏକମାତ୍ର ଯଜ୍ଞ ହେଉଛି ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ, ସଂକୀର୍ତ୍ତନ ଯଜ୍ଞ, ହରେ କୃଷ୍ଣ 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 ହରେ ହରି, ହରେ ରାମ ରାମ ରାମ, ଏହି ସଂକୀର୍ତ୍ତନ ଯଜ୍ଞ। ଏବଂ ବିଶେଷ ଭାବରେ ଭଗବତ ଗୀତା ଦଶମ ଅଧ୍ୟାୟରେ କିନ୍ତୁ ଭଗବାନ କହିଛନ୍ତି ଯଜ୍ଞାନାମ ଜପ ଯଜ୍ଞ ଅସ୍ମି, ଯେତେ ଯଜ୍ଞ ଅଛି ଅନେକ ପ୍ରକାର ଯଜ୍ଞ ଅଛି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ବିଭିନ୍ନ ଯଜ୍ଞ ବିଷୟ ବର୍ଣ୍ଣନା କରିଛନ୍ତି, ଦ୍ରବ୍ୟ ଯଜ୍ଞ ତପ ଯଜ୍ଞ ସ୍ୱାଧ୍ୟାୟ ସ୍ୱାଧ୍ୟାୟ ଅଧ୍ୟୟନ କରିବା ମଧ୍ୟ ଗୋଟେ ଯଜ୍ଞ, ତପସ୍ୟା ମଧ୍ୟ ଗୋଟେ ଯଜ୍ଞ, ଏଇଭଳି ଅନେକ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରିଛନ୍ତି। ଯୋଗ ମଧ୍ୟ ଗୋଟେ ଯଜ୍ଞ, ଜ୍ଞାନ ଆହରଣ କରିବା ଜ୍ଞାନ ମାର୍ଗରେ ଅଗ୍ରସର ହେବା ସେଇଟା ମଧ୍ୟ ଗୋଟେ ଯଜ୍ଞ, ତେଣୁ ଏହିଭଳି ଭାବରେ ଅନେକ ପ୍ରକାର ଯଜ୍ଞ ରହିଛି, କିନ୍ତୁ ଶ୍ରେଷ୍ଠ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। ଜ୍ଞାନାମ ଜପ ଯଜ୍ଞ ଅଛି, ଭଗବାନଙ୍କର ନାମ ଜପଟା ହେଉଛି ଶ୍ରେଷ୍ଠ ଯଜ୍ଞ। ତେଣୁ କଳି ଯୁଗରେ ଏଇ ଗୋଟିଏ ମାତ୍ର ଯଜ୍ଞ ହେଉଛି ଅନୁମୋଦିତ ଯଜ୍ଞ, ସେ ହେଉଛି ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ। ତେଣୁ ଜଗନ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳି ଯୁଗରେ ଏଇ ମହାମନ୍ତ୍ର ରୂପକ ଯଜ୍ଞରେ ଯୋଗଦାନ କରନ୍ତି। ତେଣୁ ଆମେ ଏଇ ଯେଉଁମାନେ ଆମେ ଭଗବାନଙ୍କର ମହାପ୍ରଭୁଙ୍କର ଆଦରଣୀୟ ଯୋଗଦାନ କରିଛେ ସେମାନେ ପ୍ରକୃତିରେ ଭାଗ୍ୟବାନ। ତେଣୁ ଯେଉଁଟା ଅନ୍ୟ ଯୁଗମାନଙ୍କରେ ଯେଉଁ ପ୍ରଦର୍ଶନ ଭଗବାନ ଅର୍ପଣ କରିନଥିଲେ କୃଷ୍ଣ ପ୍ରେମ, ସେଇଟାକୁ ପ୍ରଦାନ କରିଛନ୍ତି ମହାପ୍ରଭୁ କୃଷ୍ଣ ପ୍ରେମ। ଜୈନ ଯୁଗ ମାନଙ୍କରେ ଯେଉଁ ରହିଛି ଶିଶୁକାନ୍ତ ଗୌରବନ୍ଦ୍ର ସିଂହ ମହାରାଜ କହନ୍ତି ଅଢ଼େଇଟି ରସ ଥିଲା, ଶାନ୍ତ, ଦାସ୍ୟ ଏବଂ ବିଶ୍ରମ୍ଭ ସଖ୍ୟ, ସମ୍ଭ୍ରମ ସଖ୍ୟ। ଯେମିତି ଅର୍ଜୁନ ଭଗବାନଙ୍କ ରୂପ ଦେଖିକିରି ଭୟ କରିଗଲେ, ଏଇଟା ହେଉଛି ସମ୍ଭ୍ରମ ସଖ୍ୟ। ତେଣୁ ଏଇ ଅଢ଼େଇଟି ରସ ଭିତରେ ଲୋକମାନେ ଭଗବାନଙ୍କ ସହିତ ପ୍ରେମ ଆଦାନ ପ୍ରଦାନ କରୁଥିଲେ, କିନ୍ତୁ ମହାପ୍ରଭୁ ଯେଉଁ ଆସିଲେ ସିଏ ତା'ର ଉନ୍ନତ ସବୁ ରସକୁ ପ୍ରଦାନ କଲେ, ସମ୍ଭ୍ରମ ସଖ୍ୟ ପ୍ରଦାନ କଲେ, ବାତ୍ସଲ୍ୟ ରସ ପ୍ରଦାନ କଲେ ଏବଂ ମାଧୁର୍ଯ୍ୟ ରସକୁ ପ୍ରଦାନ କରିଛନ୍ତି। ଏହି ଚାରୋଟି ହେଉଛି ମୁଖ୍ୟ ରସ, ଦାସ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ, ମହାପ୍ରଭୁ କହୁଛନ୍ତି ଚେତନ ଚରିତା ମଧ୍ୟରେ ଏ ଚାରି ଭାବରେ ଭକ୍ତି ଦେଇକରି ଇଏ ହେଉଛି କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି ମହାପ୍ରଭୁ। ତେଣୁ ମହାପ୍ରଭୁଙ୍କ କୃପାରୁ ଯେ ସମସ୍ତଙ୍କୁ ଆଚାଣ୍ଡଳ କୌଣସି ବାଛ ବିଚାର କରିନାହାନ୍ତି, ଉତ୍ତମ ଅଧମ କିଛୁ ନା ବାଛିଲ ଜାଚିଏ ଦିଲକ କୋଲ, ସମସ୍ତଙ୍କୁ ପ୍ରଦାନ କରିଛନ୍ତି। ଏବଂ ବିଶେଷ ଭାବରେ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ପୃଥିବୀତେ ଆଚ୍ୟୁତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ଭୈବଙ୍କର ନାମ, ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ, ଏହି ନାମ ମାଧ୍ୟମରେ ଏହି କୃଷ୍ଣ ପ୍ରେମ ଜଣେ ପ୍ରାପ୍ତ ହେବେ। ତେଣୁ ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ସେ ସ୍ପେଶାଲ ଗୋଟେ ନିର୍ଦ୍ଦେଶ ଦେଇଛନ୍ତି ଭାରତବାସୀମାନଙ୍କ ପାଇଁ, କ'ଣ ନା ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯା ଜନ୍ମ ସାର୍ଥକ କରିକର ପର ଉପକାର। ବିଶେଷ ଭାବରେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁତ ଭାଗ୍ୟବାନ। ଦେବତା ଦେବଲୋକରେ ଦେବତାମାନେ ଭଗବାନ ପ୍ରାର୍ଥନା କରନ୍ତି, ପ୍ରଭୁ ଆମର ଏଇ ଜନ୍ମ ସରିଲେ ଆମକୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ପ୍ରଦାନ କରନ୍ତୁ। ତେଣୁ ଆମେ ନିଜ ଜନ୍ମକୁ ସାର୍ଥକ କରିବା କିଭଳି ନା ଆମେ ଗୁରୁଙ୍କ ପାଦ ଆଶ୍ରୟ କରି ଏଇ ଭଗବାନଙ୍କ ନାମର ଆଶ୍ରୟ ନେଇକରି ଆମର ଜୀବନକୁ ସାର୍ଥକ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଉପକାର କରିବା। ଜନ୍ମ ସାର୍ଥକ କରିକର ପର ଉପକାର କିଭଳି କରିବା ନା ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୟାଁ ତାରେ ଦେଶ, ଏ ଭଗବାନ କଥା କହିବା ପାଇଁ କୁହାଯାଇଛି। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁମାନେ ଏଇ ଯେଉଁ ଜୟଦଂ ପରମ ଗୁହ୍ୟଂ ମଦ୍ଭକ୍ତିଶୁ ଅଭିଧାସତି, ଏ ଯେଉଁ ପରମ ଗୁହ୍ୟ ଜ୍ଞାନ ଦେଇଯାଇଛନ୍ତି ଭଗବତ ଗୀତାରେ, ଭକ୍ତିକୁ ଯେଉଁମାନେ ପ୍ରଚାର କରନ୍ତି ସେମାନେ ହେଉଛନ୍ତି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ। ତେଣୁ ସାରା ପୃଥିବୀରେ ଯେଉଁମାନେ ବହୁତ ଅତ୍ୟନ୍ତ ନୀଚ ସ୍ତରରେ ଥିଲେ, ଯେଉଁମାନେ ଏ ବେଦ ଧର୍ମ ଇତ୍ୟାଦି ପାଳନ କରୁନଥିଲେ, ବହୁତ ପ୍ରକାର ପାପାସକ୍ତ ଥିଲେ, ଯେମିତି କିରାତ, ଅଗୁଣ, ଆନ୍ଧ୍ର, ପୁଲିଙ୍ଗ, କୃକସା, ଆଭିର, ସୁମ୍ଭା, ଜଗନ୍ନାଥ, କଷାଧୟ, ଏମାନେ ସବୁ ପୃଥିବୀର ବିଭିନ୍ନ ସ୍ଥାନର ବହୁତ ପାପି ବ୍ୟକ୍ତି, ଅନେକ ପ୍ରକାର ପାପ କାର୍ଯ୍ୟ କରୁଥିଲେ, କିନ୍ତୁ ସେମାନେ ମଧ୍ୟ ଆଜି ମହାପ୍ରଭୁଙ୍କର କୃପାପ୍ରାପ୍ତ ଶ୍ରୀ ପ୍ରଭୁପାଦ ମହାରାଜଙ୍କର ଆଶ୍ରୟରେ ଆସି ସେମାନେ ମଧ୍ୟ ଆଜି ଭଗବାନଙ୍କର ନାମ ଗ୍ରହଣ କରୁଛନ୍ତି। ତେଣୁ ଆମର ଏଇଭଳି ଭାବରେ ଆମର ଦାୟିତ୍ୱ ହେଉଛି ଏଇ ମହାପ୍ରଭୁଙ୍କର ଆନ୍ଦୋଳନକୁ ଆମେ ଆଗେଇ ନେବା। ତେଣୁ ଆମର ଯେଉଁ ରହିଛନ୍ତି ରାମ ରଘୁନନ୍ଦନ ଧାମରେ ଆମର ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କୁ ପ୍ରଭୁପାଦ ମହାରାଜଙ୍କର ତାଙ୍କର ପ୍ରିୟ ଶିଷ୍ୟ ଶ୍ରୀମଦ୍ ଭକ୍ତେଶ୍ୱର ଦାମୋଦରସ୍ୱାମୀ ମହାରାଜ ସେ ମଧ୍ୟ ଏହି ମାଧ୍ୟମରେ ଏହି ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଏଇ ଭଗବାନଙ୍କ ଭକ୍ତିକୁ ପ୍ରଚାର କରିବାରେ ଆଗେଇ ନେବା। ତେଣୁ ଯେଉଁମାନେ ଆପଣମାନେ ଏହି ପ୍ରଚାରରେ ଯୋଗ ଦେଇଛନ୍ତି, ଏ ଆନ୍ଦୋଳନରେ ଯୋଗ ଦେଇଛନ୍ତି, ତେଣୁ ଆପଣମାନେ ସମସ୍ତେ ସେହି ମହାପ୍ରଭୁଙ୍କ କୃପା ପ୍ରାପ୍ତ ହୁଅନ୍ତୁ। ଏଥିପାଇଁ ମୋର କଥା ବିଶ୍ରାମ ଦେଉଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୋପମାନନ୍ଦେ ଜୟ ଶ୍ରୀ।